ଡକ୍ଟର ମାୟାଧର ମାନସିଂଙ୍କ ଚିଟାଉ ଏହି କ୍ରମରେ ପ୍ରଣୟ ଜଳରେ ଉତ୍ପ୍ଲାବିତ ପତିତ ପାବୁନି ଗଙ୍ଗା ମୋର ବାୟାଣୀ ଯାହା ଅପମାନ ସେସବୁ ମୋର ଧନ ମୁଁ ସେସବୁ ଅର୍ଜିଛି ତମେ ତ ସାବିତ୍ରୀ ତମର ସେସବୁରେ କ'ଣ ଅଛି ଲୋକେ କ'ଣ ସବୁବେଳେ ସବୁ କଥା ବୁଝନ୍ତି ଦିନ ଆସିବ ଯେତେବେଳେ ସେଇମାନେ ଆମ ସ୍ନେହର ନିବିଡ଼ତା ବୁଝିପାରିବେ ଅବଶ୍ୟ ମୋ ଜୀବନରେ ଯେପରି ଘଟଣା ଘଟିଛି ସେଥିରେ ଲୋକଙ୍କର ଭିନ୍ନ ଧାରଣା କରିବା ସ୍ୱାଭାବିକ କିନ୍ତୁ ଲୋକେ ଯାହା ଭାବନ୍ତୁ ଆମ ପ୍ରାଣରେ ପରସ୍ପର ମଧ୍ୟରେ ଯେ ଅମୃତ ସ୍ରୋତ ପ୍ରବାହିତ ହେଉଛି ସେହି ଆମମାନଙ୍କୁ ସୁଖୀ ଓ ଭାଗ୍ୟବାନ କରେଇବ ତମେ ତମର ପବିତ୍ର ପ୍ରେମ କଳ୍ପତରୁର ସ୍ନିଗ୍ଧ ଛାୟାରେ ଏହି ପ୍ରାଣକୁ ସଂସ୍କାର କରିଦିଅନ୍ତ ମୁଁ ତମକୁ ବାରମ୍ବାର ସେହି କଥା କହିଆସିଛି ତମକୁ ଆଶ୍ରୟ ଦେବାର ନ ଦେବାର କଥା ମୋଠି ଆଦୌ ଉଠୁନି ନଦୀର ବନ୍ୟାସ୍ରୋତ ଯେପରି ଅଯାଚିତ ଭାବରେ କୂଳଭୂମିକୁ ଉର୍ବର କରିଯାଏ ତମେ ସେହିପରି ମୋ ଜୀବନର ଦୁଇ କୂଳକୁ ପ୍ରଣୟ ଜଳରେ ଉତ୍ପ୍ଲାବିତ କରି ଉର୍ବର କରିଯିବ ତମକୁ ନାହିଁ କରିବାର ଅଧିକାର ହିଁ ମୋର ନାହିଁ ମୋ ଜୀବନର ସମସ୍ତ ସଫଳତା ତମରି ହାତରେ ଜଗତର ଅପମାନକୁ ଭୃକ୍ଷେପ ନ କରି ମୋତେ ନିଜର କରି ଗଢ଼ିଯାଅ ହେ ପରମେଶ୍ୱର ମୋର ମୋତେ ଏପରି ଭାବରେ ଚଳାଅ ଯେପରି ମୋ ଲାଗି ମୋ ଲକ୍ଷ୍ମୀ ଆଖିରୁ କେବେ ହେଲେ ତିକ୍ତ ଲୋତକ ନ ଗଡ଼େ ମୋର ଜାହ୍ନବୀ ଯେତେଦିନ ମୋ କୁଟୀରରେ ପ୍ରବାହିତ ହେଉଥିବ ମୁଁ ଆଶା କରେ ମୋର ଶୁଦ୍ଧତା କେହି ଭାଙ୍ଗିପାରିବେନି ଦେଖାଯାଉ ମୋର ପରୀକ୍ଷା ଆଉ 6 ଦିନ ରହିଲା ମୁଁ କିଛି ପଢ଼ିନି ଏଥିରେ ତାଙ୍କ ଲାଗି ପ୍ରବନ୍ଧ ଲେଖିବି କିପରି ଏ ପତ୍ର ପାଇଲା ଦିନ ହିଁ ତାଙ୍କ ପାଖକୁ ଲେଖ ଯେ ମୋର ପରୀକ୍ଷା ସରିବା ଯାକେ ସେ ଅପେକ୍ଷା କରନ୍ତୁ ହୁଏତ ଅପ୍ରେଲ 15 ତାରିଖ ଭିତରେ ପଠାଇପାରେ ମୁଁ ବ୍ରହ୍ମଚର୍ଯ୍ୟ ବିଷୟରେ ବଦ୍ଧପରିକର ନିଜକୁ କ୍ଷୟ କରିବାକୁ ମୋର ତିଳେ ହେଲେ ଇଚ୍ଛା ନାହିଁ ବେଳେବେଳେ ଭାବେ ହେମ ପରି ପତ୍ନୀ ପାଇ ମୁଁ ଯଦି ନିଜକୁ କ୍ଷୟ କରି ଛୋଟ ହୋଇଗଲି ତେବେ ହେଲା କ'ଣ ବେଳେବେଳେ ତମର ଲୋଭନୀୟ ଅଙ୍ଗ ପ୍ରତ୍ୟଙ୍ଗ କଥା ମୋର ମନେ ପଡ଼େ ମନ କେମିତି ହୁଏ ଉତ୍ତେଜନା ହୁଏ ତମକୁ ସବୁ କଥା ଖୋଲି କହୁଛି ସେଇଥିପାଇଁ ଆଶା କରେ ତମେ ଚିଡ଼ିବନି ମୋତେ କ୍ଷମା ଦେବ ମୁଁ ସବୁବେଳେ ନିଜକୁ ସାବଧାନ କରୁଛି ଯେତେଦୂର ପାରୁଛି ନିଜକୁ ଦମନ କରୁଛି ଆଉ କ'ଣ କରିବି ମୋତେ ସାହାଯ୍ୟ କର ଦେଖା ହେଲେ ମୋତେ ସଂଯତ ରଖାହ ଦାଦା ତ ତମକୁ ଏଇକ୍ଷଣି ଆଣୁନାହାନ୍ତି ଏବେ ଆଣିବା ଲାଗି ଦିନ ଠିକ୍ କରି ପରେ ଆଣିବେ ଆସ ତମକୁ ଦେବି ଯେ ଠିକ୍ ବନେଇ ଯେମିତି ପୁଣି ବାରିପଦା ପଳେଇବାକୁ ଗୋଡ଼ କାଢ଼ି ଠିଆ ହେବ ସେତେବେଳେ ପାତିବ୍ରତ ଦେଖିବି କାହା ଆଗରେ ଗୁହାରି କରିବ ଭଲ ଅଛ ମା ମୋର ସୁସ୍ଥ ସବଳ ହୋଇ ଶୀଘ୍ର ଉଠ ଏ ମାସରେ ଋତୁବେଳେ ଶାସ୍ତ୍ରୀୟ ମତରେ ଚଳିବ ମୋ ରାଣା କେବେ ଅମାନ୍ୟ ହେବନି ମୋର ଅତ୍ୟନ୍ତ ଅନୁରୋଧ ମୋର ବିଶ୍ୱାସ ଏଇ ଯୋଗୁଁ ତମ ଦେହ ଖରାପ ହେଉଛି ମୋର ଅତ୍ୟନ୍ତ ଅନୁରୋଧ ମୋ କଥାଟି ମାନ ପୁରାପୁରି ଶାସ୍ତ୍ର କଥା ମାନିବ ଗାଁକୁ ଆସିଲା ବେଳେ ମୋଟାମୋଟି ନ ହୋଇଥିଲେ ଦେଖିବନି କି କ'ଣ କରିବି ପ୍ରାଣର ପରମ ଦୋଷର ମୋର ପାପ ତାପମୟ ଜୀବନର ଜାହ୍ନବୀ ଧାରା ମୋର ଶୀଘ୍ର ଚିଠି ଦିଅ ଇତି ତମର ପରମ ପ୍ରିୟ ଶ୍ରୋତା ବନ୍ଧୁ ଏଇଠି ଶେଷ ହେଲା ମାନସିଂଙ୍କ ଚିଟାଉ କ୍ରମରେ ଚିଠି ପ୍ରଣୟ ଜଳରେ ଉତ୍ପ୍ଲାବିତ ରହିଲୁ ନମସ୍କାର।